ନମସ୍କାର, ମୋ ନାଁ ରତି ପରିଡ଼ା, ବରମୁଣ୍ଡା ଫାୟାର ଷ୍ଟେସନ ଭଗବତ ମଠ ବସ୍ତିରୁ କହୁଛି, ଏସଟିଓ ମେମ୍ବର। ଆମ ସାହିରେ ଡ୍ରେନ ଭିତରେ ଯାଇଛି, ମଇଳା ଭିତରେ ପାଇପ ଯାଇଛି, ସେ ପାଇପ ଲିକେଜ ହେଉଛି କି କଣ ହେଉଛି, ପାଣି ବହୁତ ଦୂଷିତ ହେଉଛି। ଆଉ ଲୋକମାନେ ଆପ୍ଲିକେସନ ଆମେ ଯାଇକି ଏସଟିଓ ଅଫିସରେ ଦେଇକି ଆସିଥିଲୁ, ୱାର୍କ ଅଫିସରେ ଦେଇକି ଆସିଥିଲୁ ଆପ୍ଲିକେସନ ପାଇଁ, ସେମାନେ କିଛି ପଦକ୍ଷେପ ନେଲେନି। ଏଟାକୁ ନେଲେ ଆମେ ମାନେ ଉପକୃତ ହୁଅନ୍ତୁ।